ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু আপনার আশীর্বাদ করতু, আত্মিক জীবনের বর্ধিষ্ণু করতু। আপনার প্রার্থনার অনুরোধ রক্ষা করে আমি আপনার নিমন্ত প্রার্থনা করুছু, আপাদেয় পুস্তক আপনার নিকটক পঠাইছু, তাহা অধ্যয়ন করতু, আহরু কি শিক্ষা গ্রহণ কলে তাহা তুরন্ত পত্র মাধ্যমে আম নিকটক লিখি জনাতু। আসন্তু প্রভুঙ্কর বাক্য মধ্যকু যিবা পূর্বরু সংক্ষেপে প্রার্থনা করিবা। পবিত্র প্রভু, আজি মধ্যে আমি তুম নিকটকু আসুছু। প্রভু, তুমি জানিছ আমানকর সমস্ত দোষ দুর্বলতা। প্রভু, তুমি দয়াকরি ক্ষমা দিও আমানকু। প্রভু, তুমি এক সরল বিশ্বাসর হৃদয় দিও আমানকর। মন মধ্যরু সমস্ত অবিশ্বাস ও সন্দেহ দূর করি প্রভু আমানকু বিশ্বাসরে বলিষ্ঠ করাও, এবং প্রভু তোমার ইচ্ছা অভিমতকু সফল করিবা নিমন্তে তুমি আমানকু শক্তি দিও। প্রভু, আজির বাক্য মধ্যে দেই তোমার পবিত্র উপস্থিতিকু আমানকু উপলব্ধি করিবা পাই দিও। ପ୍ରତ୍ୟେକ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ବିବରଣ ପୁସ୍ତକର ତିନି ପର୍ବର ପ୍ରଥମ ପଦରୁ ଆରମ୍ଭ କରି ଚାରି ପର୍ବର ଅଣଚାଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ଇସ୍ରାଏଲ ସନ୍ତାନଗଣ ଜର୍ଦ୍ଦନର ପୂର୍ବ ପାରସ୍ଥିତ ମୟାବପଦାରେ ଅଛନ୍ତି, ଓ ଏଥିପୂର୍ବରୁ ସେମାନେ ସେହି ପ୍ରାନ୍ତରରେ ଯେଉଁ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ଯେଉଁ ସମସ୍ତ ଶତ୍ରୁମାନଙ୍କର ସମ୍ମୁଖୀନ ହୋଇ ସେମାନଙ୍କ ଉପରେ ବିଜୟ ଲାଭ କରିଥିଲେ, ସେହି ସମସ୍ତ ବିଷୟ ମୂଷା ଏଠାରେ ତାଙ୍କର ଇସ୍ରାଏଲର ନୂତନ ବଂଶଧରମାନଙ୍କୁ ସ୍ମରଣ କରାଇ ଦିଅନ୍ତି, ଯେପରି ସେମାନେ ଈଶ୍ୱରଙ୍କର ସମସ୍ତ ଅନୁଗ୍ରହକୁ ସ୍ମରଣ କରି ଓ ତାହାଙ୍କର ସାହାଯ୍ୟକୁ ସ୍ମରଣ କରି ତାଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହୋଇ ବଶୀଭୂତ ହୋଇ ରୁହନ୍ତି। ତାହେଲେ ଆସନ୍ତୁ ଏହି ତିନି ପର୍ବରେ ପ୍ରଥମେ ଦେଖିବାକୁ ଯିବା ଯେ ବାସନର ରାଜା ଓଗ୍କୁ ଇସ୍ରାଏଲ ସନ୍ତାନଗଣ କିପରି ପରାସ୍ତ କରୁଅଛନ୍ତି। ଏହି ବାସନର ରାଜା ଓଗ୍ ମଧ୍ୟ ଆଉ ଏକ ଇମୋରିୟମାନଙ୍କ ରାଜା ଥିଲେ। ଦେଖନ୍ତୁ ଇସ୍ରାଏଲ ସନ୍ତାନଗଣ କିପରି ଯୁଦ୍ଧ କରି ତାହାକୁ ପରାସ୍ତ କରୁଅଛନ୍ତି। ତିନି ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଉତାରେ ଆମ୍ଭେମାନେ ଫେରି ବାସନର ପଥ ଦେଇ ଗମନ କଲୁ। ତହିଁରେ ବାସନର ରାଜା ଓଗ୍, ସେ ଓ ତାହାର ସମସ୍ତ ପ୍ରଜା ଆମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିକି ଆସିଲେ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ତାହାକୁ ଭୟ କର ନାହିଁ, କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ। ତୁମେ ଯେମନ୍ତ ହିଜବନ୍ ନିବାସୀ ଇମୋରିୟମାନଙ୍କ ରାଜା ସିହୋନ୍ ପ୍ରତି କରିଅଛ, ତେମନ୍ତ ତାହାଙ୍କ ପ୍ରତି ମଧ୍ୟ କରିବ। ଦେଖନ୍ତୁ, ମୂଷା କିପରି ଈଶ୍ୱରଙ୍କର ମହାନ ଶକ୍ତିର କାର୍ଯ୍ୟକୁ ଇସ୍ରାଏଲ୍ର ଏହି ନୂତନ ବଂଶଧରଙ୍କ ନିକଟରେ ପ୍ରକାଶ କରନ୍ତି, କାରଣ ସେମାନେ ସେହି ପ୍ରତିଜ୍ଞାତ କିଣା ଦେଶରେ ଯେପରି ସେହି ଦୀର୍ଘକାୟ ଓ ବଳବାନ ଲୋକମାନଙ୍କୁ ଦେଖି ଭୟ ନ କରନ୍ତି, ସେଥିପାଇଁ ଏହା ଥିଲା ସେମାନଙ୍କ ନିମନ୍ତେ ଏକ ସାନ୍ତ୍ୱନାଜନକ ତଥା ଉତ୍ସାହଜନକ ବାକ୍ୟ, ଯାହାକି ମୂଷା ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ତେବେ ଏହିପରି ଏକ ଶକ୍ତିଶାଳୀ ତଥା ଦୀର୍ଘକାୟ ପ୍ରାଚୀର ବେଷ୍ଟିତ ରାଜ୍ୟକୁ ଇସ୍ରାଏଲ୍ ଲୋକମାନେ ଅଧିକାର କରିବାର କାରଣ ହେଉଛି, ଈଶ୍ୱର ଇସ୍ରାଏଲ୍ ପକ୍ଷରେ ରହି ଯୁଦ୍ଧ କରିଥିଲେ, ଯଦ୍ୱାରା ସେମାନେ ଜୟ କରିବା ନିମନ୍ତେ ସମର୍ଥ ହୋଇପାରିଥିଲେ। ତା ନ ହୋଇଥିଲେ ସେମାନେ ନିଜ ବଳରେ ଏପରି ଜଣେ ବିକ୍ରମଶାଳୀ ରାଜାଙ୍କୁ ତାଙ୍କର ରାଜ୍ୟକୁ ଜୟ କରିପାରିନଥାନ୍ତେ। ଦେଖନ୍ତୁ, ଈଶ୍ୱର ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଘଟଣା ମଧ୍ୟ ଦେଇ ସେମାନଙ୍କୁ ସେହି ପ୍ରତିଜ୍ଞାତ କିଣା ଦେଶକୁ କଢ଼ାଇ ଆଣୁଅଛନ୍ତି, ଯେପରି ସେମାନଙ୍କର ବିଶ୍ୱାସ ଈଶ୍ୱରଙ୍କଠାରେ ଦୃଢ଼ ହୁଏ ଓ ସେମାନେ ଈଶ୍ୱରଙ୍କର ପରାକ୍ରମକୁ ଉପଲବ୍ଧି କରିପାରନ୍ତି। ଆପଣ ଏହି ତିନି ପର୍ବର ତିନି ପଦରୁ ଏଗାର ପଦ ମଧ୍ୟରେ ଲକ୍ଷ୍ୟ କଲେ ଜାଣିପାରିବେ ଯେ ସେହି ବାସନର ରାଜା ଓଗ୍ର କିଭଳି ବଳିଷ୍ଠ ରାଜ୍ୟ ଓ ପରାକ୍ରମ ଥିଲା ତାହା ଜାଣିପାରିବେ, କିନ୍ତୁ ଈଶ୍ୱରଙ୍କ ନିକଟରେ ତାହା ଭସ୍ମୀଭୂତ ହୋଇଗଲା। ଈଶ୍ୱରଙ୍କ ନିକଟରେ, ବା ଆମେ କହିପାରିବା ଈଶ୍ୱରଙ୍କ ଲୋକମାନଙ୍କ ନିକଟରେ, ତାହାର ପରାଜୟ ଘଟିଲା। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଯଦି ଆମେ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବାକୁ ଚାହୁଁ ଓ ଜୀବନରେ ସଫଳତା ଲାଭ କରିବାକୁ ଚାହୁଁ ଓ ଏକ ପବିତ୍ର ଜୀବନଯାପନ କରି ସେହି ଆତ୍ମିକ ଆଶୀର୍ବାଦର ଅଧିକାରୀ ହେବାକୁ ଚାହୁଁ, ତାହେଲେ ଆମକୁ ଜଣଙ୍କର ସାହାଯ୍ୟ ଓ ଶକ୍ତି ଆବଶ୍ୟକ। ସେ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ, କାରଣ ସେ ଏହି ଜଗତରେ ଶୈତାନ ଉପରେ ଜୟଯୁକ୍ତ ଜୀବନଯାପନ କରି ଶୈତାନଙ୍କୁ ପରାସ୍ତ କରିଥିଲେ। ତେଣୁକରି ସେ ହିଁ କେବଳ ଆମକୁ ଶୈତାନ ଉପରେ ଜୟଯୁକ୍ତ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ତାହାଙ୍କଠାରେ ବିଶ୍ୱାସ କରିନାହୁଁ କିମ୍ବା ତାହାଙ୍କୁ ନିଜ ହୃଦୟରେ ସ୍ଥାନ ଦେଇନାହୁଁ, ସେପର୍ଯ୍ୟନ୍ତ ଆମେ ଶୈତାନ ଉପରେ ଜୟଯୁକ୍ତ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ଆସନ୍ତୁ ଏହାପରେ ଦେଖିବା ଯେ ସେହି ବାସନର ରାଜା ଓଗ୍ର ସମସ୍ତ ରାଜ୍ୟ ଅଧିକାର କରି ତହିଁରେ ବସବାସ କରିବା ନେଇ ମୂଷା କେତେକ ବିଷୟ ପ୍ରକାଶ କରନ୍ତି, କାରଣ ଏହି ସମସ୍ତ ରାଜ୍ୟ ଜର୍ଦ୍ଦନର ପୂର୍ବ ପାରିରେ ଥିଲା ଓ ତହିଁରେ ଇସ୍ରାଏଲ୍ର ଦ୍ୱାଦଶ ଗୋଷ୍ଠୀ ମଧ୍ୟରୁ କେଉଁମାନେ ବସବାସ କଲେ ତାହା ଆମେ ଲକ୍ଷ୍ୟ କରିବା। ତିନି ପର୍ବର ବାର ଓ ତେର ପଦରେ ଏହିପରି ଲେଖା ଅଛି, ଏହି ସମୟରେ ଆମମାନେ ଅର୍ନୋନ୍ ଉପତ୍ୟକା ନିକଟସ୍ଥ ଅରୋୟର୍ଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ। ତହିଁରେ ମୁଁ ଗିଲିଅଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗର ସବୁ ରୁବେନ୍ ବଂଶକୁ ଓ ଗାଦ୍ ବଂଶକୁ ଦେଲି। ପୁଣି ମୁଁ ଗିଲିଅଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାସନ ଅର୍ଥାତ୍ ଓଗ୍ର ରାଜ୍ୟ, ବିଶେଷରେ ସମୁଦାୟ ବାସନ ସହିତ ଅର୍ଗୋବ୍ର ପର୍ବତ ଅଞ୍ଚଳ ମନସିର ଅର୍ଦ୍ଧବଂଶକୁ ଦେଲି, ତାହା ରଫାଇୟ ଦେଶ ବୋଲି ବିଖ୍ୟାତ। ଲକ୍ଷ୍ୟ କରନ୍ତୁ, ଏହି ସମସ୍ତ ଓଗ୍ର ରାଜ୍ୟ ଜର୍ଦ୍ଦନ ନଦୀର ପୂର୍ବ ପାରିରେ ଥିଲା ଓ ଏହି ସମସ୍ତ ରାଜ୍ୟ ଇସ୍ରାଏଲ୍ ବଂଶ ମଧ୍ୟରୁ ରୁବେନ୍, ଗାଦ୍ ଓ ମନସିର ଅର୍ଦ୍ଧବଂଶକୁ ଦିଆଯାଇଥିଲା, କାରଣ ସେମାନେ ସେହି ସ୍ଥାନରେ ବସବାସ କରିବା ନିମନ୍ତେ ପସନ୍ଦ କରିଥିଲେ। କିନ୍ତୁ ସେମାନେ ଜର୍ଦ୍ଦନ ନଦୀକୁ ପାରି ହୋଇ ସେହି କିଣା ଦେଶରେ ପ୍ରବେଶ କରି ତହିଁରେ ବସବାସ କରିବା ନିମନ୍ତେ ଚାହିଁନଥିଲେ, କାରଣ ସେମାନଙ୍କର ଅନେକ ପଶୁପଲ ଥିବାରୁ ସେମାନେ ସେହି ସମସ୍ତ ସ୍ଥାନରେ ବାସ କରିବାକୁ ଚାହିଁଥିଲେ। ଏହା ଥିଲା ସେମାନଙ୍କର ଦୁର୍ବଳତା, ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ନିର୍ଭର କରିପାରିଲେ ନାହିଁ, କିନ୍ତୁ ନିଜର ପଶୁପଲ ପ୍ରତି ଦୃଷ୍ଟି ରଖି ଈଶ୍ୱରଙ୍କୁ ପଛରେ ପକାଇଦେଲେ। ସେମାନେ ସେହି ପ୍ରତିଜ୍ଞାତ ଆଶୀର୍ବାଦର ଅଧିକାରୀ ହୋଇପାରିଲେ ନାହିଁ। ସେମାନଙ୍କ ପରବର୍ତ୍ତୀ ଜୀବନକୁ ଆମେ ଯଦି ଲକ୍ଷ୍ୟ କରିବା, ତାହେଲେ ଜାଣିପାରିବା ଯେ ସେମାନେ ଯୀଶୁଙ୍କ ସମୟରେ ଘୁଷୁରୀ ପାଳନରେ ବ୍ୟସ୍ତ ଥିଲେ, କାରଣ ଯୀଶୁ ଯେତେବେଳେ ସେହି ଗରାସୀୟ ଅଞ୍ଚଳରେ ପ୍ରବେଶ କଲେ ସେତେବେଳେ ଏହି ଗରାସୀୟମାନେ ଘୁଷୁରୀ ଚରାଉଥିଲେ। ତେବେ ଏହି ଗରାସୀୟମାନେ କିଏ? ଏମାନେ ହେଉଛନ୍ତି ସେହି ଗାଦ ବଂଶଧର। କିନ୍ତୁ ଦେଖନ୍ତୁ ସେମାନଙ୍କର ଅବସ୍ଥା। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ଏହିପରି ଭାବେ ଜଗତକୁ ପ୍ରେମ କରି ଓ ଜଗତର ସୁଖ ଓ ଭୋଗବିଳାସକୁ ଦୃଷ୍ଟି ଆଗରେ ରଖି ସେହି କ୍ଷଣିକ ସୁଖଭୋଗ ନିମନ୍ତେ ଈଶ୍ୱରଙ୍କୁ ପଛରେ ପକାଇ ଦିଅନ୍ତି। ସେମାନଙ୍କ ନିମନ୍ତେ ଏହି ଜଗତର ଧନ ସମ୍ପତ୍ତି ବଡ଼, ମାତ୍ର ଈଶ୍ୱର ବଡ଼ ନୁହନ୍ତି। ତେଣୁକରି ସେମାନେ ଈଶ୍ୱରଙ୍କ ନିମନ୍ତେ ଦୁଃଖ କଷ୍ଟ ସହି ସେହି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେବାକୁ ବା ତହିଁ ଆଡ଼କୁ ଦୃଷ୍ଟି କରିବାକୁ ଚାହାନ୍ତି ନାହିଁ। ସେମାନେ କେବଳ ନିଜର ସ୍ୱାର୍ଥ ଓ ସୁଖ ସୁବିଧାକୁ ଦେଖନ୍ତି, ମାତ୍ର ଈଶ୍ୱରଙ୍କ ଅଭିମତକୁ ସଫଳ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ମନେ ରଖନ୍ତୁ, ଏପରି ଲୋକମାନଙ୍କର ଅନ୍ତିମ ପରିଣତି ଭଲ ନୁହେଁ। ଏମାନେ ଈଶ୍ୱରଙ୍କ ଆଶୀର୍ବାଦ ତଥା ସହଭାଗିତାରୁ ବଞ୍ଚିତ ହୁଅନ୍ତି। ଏମାନଙ୍କର ଶେଷ ଜୀବନ ଅନ୍ଧକାରମୟ ଓ ଏମାନେ କେବେ ହେଲେ ସ୍ୱର୍ଗରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ, ବରଂ ନରକ ମଧ୍ୟକୁ ଯିବେ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଯଦିଓ ଏମାନେ ଏହି ଜର୍ଦ୍ଦନର ପୂର୍ବ ପାରିରେ ବସବାସ କଲେ ତଥାପି ଏକ ସର୍ତ୍ତ ରହିଥିଲା ତାହା ହେଉଛି ଯେ ସେମାନେ ସେମାନଙ୍କର ଭାଇମାନଙ୍କ ସହିତ ଯାଇ ଯୁଦ୍ଧ କରିବେ ଓ ସେହି ଭାଇମାନେ ସେହି ପ୍ରତିଜ୍ଞାତ କିଣା ଦେଶକୁ ଅଧିକାର କରି ତହିଁରେ ବସବାସ ନ କଲା ପର୍ଯ୍ୟନ୍ତ ସେମାନେ ଫେରିଆସି ଜର୍ଦ୍ଦନର ପୂର୍ବ ପାରିରେ ବସତି ସ୍ଥାପନ କରିପାରିବେ ନାହିଁ ଦେଖନ୍ତୁ ତିନି ପର୍ବର ଅଠର ପଦରେ ଏହିପରି ଲେଖା ଅଛି ଯାହାକି ମୂଷା ସେମାନଙ୍କ ନିକଟରେ ପ୍ରକାଶ କରନ୍ତି ଅନନ୍ତର ମୁଁ ସେହି ସମୟରେ ତୁମମାନଙ୍କୁ ଆଜ୍ଞା ଦେଇ କହିଲି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମମାନଙ୍କୁ ଏହି ଦେଶ ଦେଇଅଛନ୍ତି ତୁମମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ ହୋଇ ତୁମମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ ଏଠାରେ ଲକ୍ଷ୍ୟ କରିବେ ଯଦିଓ ଏମାନେ ଜର୍ଦ୍ଦନ ନଦୀର ପୂର୍ବ ପାରରେ ଥିଲେ ମାତ୍ର ସେମାନେ ଯେ ସେମାନଙ୍କ ଭାଇମାନଙ୍କ ନିମନ୍ତେ ଯୁଦ୍ଧ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଥିଲା ଏହା ମୂଷା ସେମାନଙ୍କ ନିକଟରେ ପ୍ରକାଶ କରନ୍ତି ଯଦି ସେମାନେ ସେମାନଙ୍କ ଭାଇମାନଙ୍କ ସାହାଯ୍ୟ ନିମନ୍ତେ ନ ଯାଆନ୍ତି ତାହେଲେ ସେମାନେ ମଧ୍ୟ ସେହି ଜର୍ଦ୍ଦନ ନଦୀର ପୂର୍ବ ପାରିରେ ବସବାସ କରିବାକୁ ଅଧିକାର ପାଇପାରିବେ ନାହିଁ ଯାହାକି ଆମେ ଏଥିପୂର୍ବରୁ ଗଣନା ପୁସ୍ତକରେ ପାଠ କରିସାରିଛୁ ଏଠାରେ ଆମେ ଦେଖୁଛୁ ପରସ୍ପର ପ୍ରତି ଏକ କର୍ତ୍ତବ୍ୟ ଓ ସାହାଯ୍ୟ କରିବାର ମନୋଭାବ ଯଦ୍ୱାରା ସେମାନଙ୍କ ମଧ୍ୟରେ ଏକତା ରକ୍ଷା ହୋଇପାରେ ଏହାପରେ ଏହି ତିନି ପର୍ବର ଏକୋଇଶ ବାଇଶ ପଦରେ ଲକ୍ଷ୍ୟ କରିବେ ମୋସା ଝିଅଶିଅଙ୍କୁ ଉତ୍ସାହ ଦେଇ ତାହାଙ୍କୁ ପ୍ରସ୍ତୁତ କରୁଅଛନ୍ତି ସେହି କିଣା ଦେଶରେ ପ୍ରବେଶ କରିବା ପାଇଁ କାରଣ ଜିଓସିଓଙ୍କୁ ସେ ଇସ୍ରାଏଲର ନୂତନ ବଂଶଧରଙ୍କର ନେତୃତ୍ୱ ନେଇ ସେମାନଙ୍କୁ ସେହି କିଣା ଦେଶରେ ପ୍ରବେଶ କରିବାକୁ ଥିଲା ଏହାପରେ ତିନି ପର୍ବର ତେଇଶ ପଦରୁ ଅଣତିରିଶ ପଦ ମଧ୍ୟରେ ମୂଷା ତାଙ୍କର ବ୍ୟକ୍ତିଗତ ଅନୁଭୂତିକୁ ପ୍ରକାଶ କରୁଅଛନ୍ତି ଯାହାକି ସେ ପ୍ରଭୁଙ୍କ ସହିତ ରହି ସେହିସବୁ ଅନୁଭୂତି ଲାଭ କରିଥିଲେ ଓ ଏଥିସହିତ ସେ ଯେ ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରିବାକୁ ଯାଉନାହାନ୍ତି ମାତ୍ର ତାହାଙ୍କ ପଦରେ ଝିଅସିଓ ଯେ ଇସ୍ରାଏଲର ନେତୃତ୍ୱ ନେଇ ସେହି କିଣା ଦେଶରେ ପ୍ରବେଶ କରିବା ପାଇଁ ଯାଉଅଛନ୍ତି ତାହା ପ୍ରକାଶ କରନ୍ତି କିନ୍ତୁ ପ୍ରକୃତରେ କ'ଣ ମୂଷା ସେହି କିଣା ଦେଶରେ ପ୍ରବେଶ କରିପାରିଲେ ନାହିଁ କିନ୍ତୁ ଆପଣ ଯଦି ସେହି ନୂତନ ନିୟମରେ ଯୀଶୁଙ୍କର ପର୍ବତ ଉପରେ ରୂପାନ୍ତରିତ ହେବା ଘଟଣା ପ୍ରତି ଦୃଷ୍ଟି ଦେବେ ତାହେଲେ ସେହି ପର୍ବତ ଉପରେ ଯୀଶୁ ମୂଷା ଓ ଏଲିଅଙ୍କ ସହିତ କଥାବାର୍ତ୍ତା କରୁଥିବାର ଶିଷ୍ୟମାନେ ଦେଖିଥିଲେ ତେବେ ସେହି ପର୍ବତ କେଉଁଠି ଥିଲା ସେହି ପର୍ବତ ସେହି ପାଲେଷ୍ଟାଇନ୍ ଦେଶରେ ଥିଲା ତେଣୁ ଏଥିରୁ ଯାହା ଜଣାଯାଏ ଯେ ମୂଷା ତାଙ୍କର ମୃତ୍ୟୁ ପରେ ସେହି କିଣା ଦେଶରେ ପ୍ରବେଶ କରିଥିଲେ ତେଣୁ ପ୍ରିୟ ବନ୍ଧୁ ପୁରାତନ ନିୟମରେ ଇସ୍ରାଏଲ ସନ୍ତାନଗଣ ଯେଉଁ ସମସ୍ତ ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ ସେହି ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା ଓ ତାହା ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ବାସ୍ତବରେ ସଫଳ ହେଲା କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ମୂଷା ଈଶ୍ୱରଙ୍କ ଆଜ୍ଞାର ବିରୁଦ୍ଧାଚରଣ କାର୍ଯ୍ୟ କରିବାରୁ ସେହି କିଣା ଦେଶରେ ପ୍ରବେଶ କରିବାରୁ ବଞ୍ଚିତ ହେଲେ ବିଚରା ଦୀର୍ଘ ଚାଳିଶ ବର୍ଷ ଧରି ସେ ଯେଉଁ ସମସ୍ତ କଷ୍ଟ ଦୁଃଖ ସହ୍ୟ କରି ସେହି କିଣା ଦେଶରେ ପ୍ରବେଶ କରିବା ନିମନ୍ତେ ଚାହିଁ ରହିଥିଲେ ତାହା କେବଳ ଗୋଟିଏ ମାତ୍ର ଭୁଲ ଲାଗି ସେ ତହିଁରୁ ବଞ୍ଚିତ ହେଲେ ପ୍ରିୟ ବନ୍ଧୁ ଏହା ଯଦି ମୂଷାଙ୍କ ନିମନ୍ତେ ଘଟିପାରିଲା ତାହେଲେ ଆମମାନେ କିଏ କିନ୍ତୁ ଧନ୍ୟ ସେହି ଦୟାଳୁ ଈଶ୍ୱର ଯିଏକି ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିଅଛନ୍ତି ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆଜି ଆମେ ଅନୁଗ୍ରହରେ ବଞ୍ଚି ରହିଅଛୁ ତା ନ ହୋଇଥିଲେ ଏହି ଜଗତରେ ଆମର କୌଣସି ଅସ୍ତିତ୍ୱ ନଥାନ୍ତା ଆମେ ଯେଉଁପରି ଭାବେ ଜୀବନଯାପନ କରୁଅଛୁ ସେଥିଲାଗି ଆମେ ଏହି ଜଗତରେ ବଞ୍ଚି ରହିବାକୁ ସୁଯୋଗ ମଧ୍ୟ ପାଇନଥାନ୍ତୁ କିନ୍ତୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଷୀୟ ମୃତ୍ୟୁ ଓ ତାଙ୍କର ସେହି ପବିତ୍ର ରକ୍ତ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଥିବାରୁ ଆଜି ଆମେ ନିଜର ସମସ୍ତ ପାପ ତଥା ଅଧର୍ମ ସତ୍ତ୍ୱେ ମଧ୍ୟ ଏହି ଜଗତରେ ବଞ୍ଚି ରହିବାକୁ ସୁଯୋଗ ପାଇଅଛୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପାପ ଉପରେ ପାପ କରି ଚାଲିଥିବା ଓ ଈଶ୍ୱରଙ୍କ ମନରେ ଦୁଃଖ ଦେଇ ଚାଲିଥିବା କିନ୍ତୁ ଈଶ୍ୱର ଆମକୁ ଅନୁଗ୍ରହ କରି ସୁଯୋଗ ଦେଇଛନ୍ତି ଯେପରି ଆମେ ଆମର ପାପ ନିମନ୍ତେ ଅନୁତାପ କରି ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ତାହା ସ୍ୱୀକାର କରି ତହିଁରୁ ଉଦ୍ଧାର ପାଉ ଓ ସେହି ଆତ୍ମିକ ତଥା ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ ହେଉ ତେଣୁ ପ୍ରିୟ ବନ୍ଧୁ କେବେ ହେଲେ ଭାବନ୍ତୁ ନାହିଁ ଯେ ଆପଣ ଯାହା କିଛି କରିଯାଉଛନ୍ତି ତହିଁ ନିମନ୍ତେ ଆପଣଙ୍କୁ ତହିଁର ପ୍ରତିଫଳ ଭୋଗ କରିବାକୁ ପଡ଼ିବ ନାହିଁ ବୋଲି କାରଣ ଈଶ୍ୱର ହେଉଛନ୍ତି ଆମମାନଙ୍କର ସୃଷ୍ଟିକର୍ତ୍ତା ଓ ସେ ହେଉଛନ୍ତି ପବିତ୍ର ଈଶ୍ୱର ସେ ହେଉଛନ୍ତି ନ୍ୟାୟବାନ ଈଶ୍ୱର ତେଣୁକରି ସେ ମଧ୍ୟ ଚାହାନ୍ତି ଆମମାନେ ଯେପରି ପବିତ୍ର ହେଉ ଓ ତାହାଙ୍କ ଆଜ୍ଞା ଅନୁଯାୟୀ ଜୀବନଯାପନ କରୁ କିନ୍ତୁ ଆମେ ଯଦି ଅବାଟରେ ଯାଉ ଓ ଅପବିତ୍ର ଜୀବନଯାପନ କରି ପାପରେ ଲିପ୍ତ ରହୁ ତାହେଲେ ଆମମାନଙ୍କର ବିଚାର ସୁନିଶ୍ଚିତ କାରଣ ଈଶ୍ୱର ଏହି ଜଗତରେ ବିଚାର କରିବାକୁ ଯାଉଅଛନ୍ତି ଓ ସେ ପ୍ରତ୍ୟେକଙ୍କର ବିଚାର କରିବେ ସେ ମୃତ ଓ ଜୀବିତମାନଙ୍କର ବିଚାର କରିବେ ଅର୍ଥାତ୍ ଯେଉଁମାନେ ମୃତ ହୋଇଥିବେ ସେମାନେ ମଧ୍ୟ ସେହି ବିଚାର ସମୟରେ ଉଠିବେ ଓ ପ୍ରତ୍ୟେକଙ୍କର ବିଚାର କରାଯିବ କାରଣ ପ୍ରକାଶିତ ବାକ୍ୟ ବାଇଶ ପର୍ବର ବାର ପଦରେ ଏହିପରି ଲେଖା ଅଛି ଦେଖ ଆମେ ଶୀଘ୍ର ଆସୁଅଛୁ ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସାଙ୍ଗରେ ଅଛି ତେଣୁ ପ୍ରିୟବନ୍ଧୁ ଏକ ଦିନ ଆସୁଅଛି ଈଶ୍ୱର ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ବିଚାର କରି ଧାର୍ମିକମାନଙ୍କୁ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରାଇବେ ମାତ୍ର ଅଧାର୍ମିକମାନଙ୍କୁ ଅର୍ଥାତ୍ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରି ନିଜ ନିଜର ପାପରେ ଓ ଅଧର୍ମରେ ମୃତ ହୋଇଥିବେ ସେମାନେ ସେହି ଅନନ୍ତ ନରକ ଯନ୍ତ୍ରଣାରେ ପତିତ ହୋଇ ଅନନ୍ତ କାଳ ପର୍ଯ୍ୟନ୍ତ ନରକ ଯନ୍ତ୍ରଣା ଭୋଗ କରିବେ। ଏହା ଈଶ୍ୱରଙ୍କ ବାକ୍ୟ ବାଇବଲ ପ୍ରକାଶ କରେ। ଏହା ମଧ୍ୟ ପ୍ରକୃତରେ ଘଟିବା ପାଇଁ ଯାଉଅଛି। ବର୍ତ୍ତମାନ ଆମେ ଚାରିପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ମୋସା ସେହି ଇସ୍ରାଏଲ ବଂଶର ନୂତନ ବଂଶଧରକୁ ଉପଦେଶ ଦେବାର ଆମେ ଲକ୍ଷ୍ୟ କରିବା। ଏହି ପର୍ବରେ ମୋସା ସେହି ଚାଳିଶ ବର୍ଷର ପ୍ରାନ୍ତର ଭ୍ରମଣର ବୃତ୍ତାନ୍ତକୁ ସମାପ୍ତ କରନ୍ତି। ଏଠାରେ ମନେ ରଖିବେ ଯେ ଏହି ନୂତନ ବଂଶଧର ସେହି ଜର୍ଦ୍ଦନ ନଦୀର ପୂର୍ବ ପାରିରେ ଅଛନ୍ତି ଓ ସେମାନେ ସେହି ନବପର୍ବତର ନିକଟବର୍ତ୍ତୀ ହୋଇଛନ୍ତି, ଯେଉଁଠାରେ ମୋସା ତାଙ୍କର ଶେଷ ଉପଦେଶ ଏହି ଲୋକମାନଙ୍କୁ ପ୍ରଦାନ କରନ୍ତି। କିନ୍ତୁ କେବଳ ସେହି ପୁରାତନ ବଂଶଧର ମଧ୍ୟରୁ ଦୁଇ ଜଣ ବ୍ୟକ୍ତି ଏହି ନୂତନ ବଂଶଧରଙ୍କ ସହିତ ଅଛନ୍ତି, ସେମାନେ ହେଲେ ଜିଓସିଓ ଓ କାଲେବ, ମାତ୍ର ଅନ୍ୟ ସମସ୍ତେ ସେହି ପ୍ରାନ୍ତର ମଧ୍ୟରେ ମଲେ। ବର୍ତ୍ତମାନ ଏହି ନୂତନ ବଂଶଧର ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରି ତାହା ଅଧିକାର କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ସେମାନେ ସେହି ଦେଶରେ ପ୍ରବେଶ କରିବା ପୂର୍ବରୁ ମୋସା ସେମାନଙ୍କ ନିକଟରେ ସେହି ଚାଳିଶ ବର୍ଷର ପ୍ରାନ୍ତର ଭ୍ରମଣର ଅନୁଭୂତିକୁ ଉପସ୍ଥାପିତ କରନ୍ତି ଓ ସେମାନେ ଯେପରି ସେହି ଈଶ୍ୱରଙ୍କର ବଶୀଭୂତ ହୋଇ ସେହି ସମସ୍ତ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କୁ ଅନୁରୋଧ କରନ୍ତି ଓ ସେମାନଙ୍କୁ ସମସ୍ତ ଉପଦେଶ ତଥା ପରାମର୍ଶ ଦିଅନ୍ତି। ଦେଖନ୍ତୁ ଚାରିପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର, ତାହା କଲେ ତୁମେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମମାନଙ୍କର ପୂର୍ବପୁରୁଷଗଣର ପରମେଶ୍ୱର ତୁମମାନଙ୍କୁ ଯେଉଁ ଦେଶ ଦେବେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ମୁଁ ତୁମମାନଙ୍କୁ ଯାହା ଆଜ୍ଞା କରୁଅଛି ସେହି ବାକ୍ୟରେ ତୁମମାନେ କିଛି ମିଶାଇବ ନାହିଁ କିମ୍ବା ତହିଁରୁ କିଛି ଉଣା କରିବ ନାହିଁ। ମୁଁ ତୁମମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର। ଲକ୍ଷ୍ୟ କରିବେ ଏହି ଅଂଶରେ ମୂଷା ଏହି ଇସ୍ରାଏଲର ନୂତନ ବଂଶଧରଙ୍କୁ ଉପଦେଶ ଦେଇ କୁହନ୍ତି ଈଶ୍ୱରଙ୍କର ଆଜ୍ଞା ପାଳନ କରିବା ନିମନ୍ତେ। ସେମାନେ ଯେ କେବଳ ଈଶ୍ୱରଙ୍କର ବାକ୍ୟ ଶୁଣିବେ ତାହା ନୁହେଁ, ମାତ୍ର ସେଥିସହିତ ତାହା ପାଳନ ମଧ୍ୟ କରିବାକୁ ଥିଲା। ସେମାନେ ଈଶ୍ୱରଙ୍କର ସେହି ବ୍ୟବସ୍ଥାରେ କିଛି ଯୋଗ ବା ବିୟୋଗ କରିବାକୁ ହେବ ନାହିଁ ବୋଲି ମୂଷା କହନ୍ତି। କିନ୍ତୁ ବ୍ୟବସ୍ଥାରେ ଯେଉଁପରି ଭାବରେ ଈଶ୍ୱର ସମସ୍ତ ନୀତିନିୟମ ପ୍ରଦାନ କରିଅଛନ୍ତି ସେହି ଅନୁଯାୟୀ ସମସ୍ତ ଆଜ୍ଞାଙ୍କୁ ପାଳନ କରିବାକୁ ଥିଲା। ବାସ୍ତବରେ ଯଦି ଇସ୍ରାଏଲ ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରିଥାନ୍ତେ ତାହେଲେ ସେମାନେ କେତେ ଆଶୀର୍ବାଦଯୁକ୍ତ ହୋଇନଥାନ୍ତେ। କିନ୍ତୁ ଆମେ ଦେଖିବାକୁ ପାରୁ ଯେ ସେମାନେ ତାହା ବାସ୍ତବରେ ପାଳନ କରିପାରିଲେ ନାହିଁ, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ଗଣିତ ହୋଇପାରିବ ନାହିଁ, ଯେହେତୁ ମନୁଷ୍ୟ ହେଉଛି ଦୁର୍ବଳ। ସେ କେବେ ହେଲେ ଈଶ୍ୱରଙ୍କର ଦତ୍ତ ବ୍ୟବସ୍ଥାକୁ ପାଳନ କରି ତାହାଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହୋଇପାରିବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟବସ୍ଥା ମୂଲ୍ୟହୀନ ବା ମନ୍ଦ, ମାତ୍ର ମନୁଷ୍ୟ ହେଉଛି ଦୁର୍ବଳ। ତେଣୁକରି ଏହି ପୁସ୍ତକର ମୁଖ୍ୟ ବିଷୟ ହେଉଛି ପ୍ରେମ ଓ ବାଧ୍ୟତା। ଏହି ପ୍ରେମ ଓ ବାଧ୍ୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। କିନ୍ତୁ ମନୁଷ୍ୟ ଏହି ସମସ୍ତ ପାଳନ କରିବାରେ ବିଫଳ ହେବାରୁ ଈଶ୍ୱର ଜଗତକୁ ପ୍ରେମ କରି ତାଙ୍କର ଅଦ୍ୱିତୀୟ ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପୀ ପାପରୁ ଉଦ୍ଧାର ପାଏ। କାରଣ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରିଥିବାରୁ ବ୍ୟବସ୍ଥାର ଅଧୀନରେ ଥିବା ସମସ୍ତଙ୍କୁ ମୁକ୍ତ କରିପାରନ୍ତି। ତେଣୁକରି ବର୍ତ୍ତମାନ ଆମେ ବ୍ୟବସ୍ଥାର ଅଧୀନରେ ନାହୁଁ, ମାତ୍ର ଖ୍ରୀଷ୍ଟଙ୍କ ଅଧୀନରେ ଅଛୁ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ମୂଷା ସେମାନଙ୍କୁ ଈଶ୍ୱରଙ୍କ ବାଧ୍ୟ ହେବା ନିମନ୍ତେ ଉପଦେଶ ଦିଅନ୍ତି, କାହିଁକି ଜାଣନ୍ତି? ଦେଖନ୍ତୁ ମୂଷା ଏହାର ଚାରୋଟି କାରଣ ଦର୍ଶାନ୍ତି। ଚାରିପର୍ବର ପ୍ରଥମ ପଦ ପ୍ରକାଶ କରେ ଯେ ଈଶ୍ୱର ସେମାନଙ୍କୁ ସୁରକ୍ଷା ଓ ସମ୍ଭ୍ରମଶାଳୀ କରିବାକୁ ଚାହିଁଥିଲେ ଓ ସେମାନଙ୍କୁ ଆଶୀର୍ବାଦ କରିବାକୁ ଚାହିଁଥିଲେ। ଏହାପରେ ଏହି ଚାରିପର୍ବର ପାଞ୍ଚ ପଦରୁ ଆଠ ପଦ ମଧ୍ୟରେ ଲକ୍ଷ୍ୟ କଲେ ଆପଣ ଜାଣିପାରିବେ ଯେ ଇସ୍ରାଏଲ ଲୋକମାନଙ୍କର ଈଶ୍ୱରଙ୍କ ପ୍ରତି ବାଧ୍ୟତା, ସେମାନଙ୍କର କୃତଜ୍ଞତା ଈଶ୍ୱରଙ୍କ ପ୍ରତି ପ୍ରକାଶ କରେ। କାରଣ ଈଶ୍ୱର ସେମାନଙ୍କୁ ଏତେ ଆଶ୍ଚର୍ଯ୍ୟ ପ୍ରକାରେ ଆଶୀର୍ବାଦ କରିଥିଲେ ଯେ ସେମାନେ ଈଶ୍ୱରଙ୍କ ବାଧ୍ୟ ହେବା ଦ୍ୱାରା ସେମାନଙ୍କର କୃତଜ୍ଞତା ଈଶ୍ୱରଙ୍କ ପ୍ରତି ପ୍ରଦର୍ଶିତ କରିବାକୁ ଥିଲା। ତୃତୀୟରେ, ଈଶ୍ୱରଙ୍କର ପ୍ରେମ ହେତୁ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଥିଲା, ଯାହାକି ଚାରିପର୍ବର ସଇଁତିରିଶ ପଦରେ ଲେଖା ଅଛି। ଚତୁର୍ଥରେ, ସେମାନେ ଈଶ୍ୱରଙ୍କର ମନୋନୀତ ଜାତି ହୋଇଥିବାରୁ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବାକୁ ଥିଲା, ଯାହାକି ଦ୍ୱିତୀୟ ବିବରଣ ଚଉଦ ପର୍ବର ପ୍ରଥମ ପଦରେ ଆପଣ ଦେଖିବାକୁ ପାରିବେ। ପ୍ରକୃତରେ ଈଶ୍ୱରଙ୍କ ପ୍ରତି ବାଧ୍ୟତା ହେଉଛି ମନୁଷ୍ୟ ଜୀବନର ପ୍ରଥମ ବିଷୟ। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ବାଧ୍ୟ ହେବାକୁ ଚାହେଁ ନା ଓ ସେ ଈଶ୍ୱରଙ୍କର ଆଜ୍ଞାର ବିପରୀତ କାର୍ଯ୍ୟ କରେ, ଯାହାକି ଆମେ ଈଶ୍ୱରଙ୍କ ବାକ୍ୟ ମାଧ୍ୟମରେ ତାହା ଦେଖିବାକୁ ପାରୁ। ଓ ଏହା ଆଜି ମଧ୍ୟ ମନୁଷ୍ୟ ଜୀବନରେ ଘଟୁଅଛି, ଯାହାକି ସେହି ଇସ୍ରାଏଲ ଲୋକମାନଙ୍କ ଜୀବନରେ ମଧ୍ୟ ଘଟିଥିଲା। ତେଣୁ ମନୁଷ୍ୟ କେବେ ହେଲେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ଗଣିତ ହୋଇପାରିବ ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କୁ ନିଜର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହୋଇପାରିବ। କାରଣ ସେ ହିଁ କେବଳ ଏକମାତ୍ର ବ୍ୟକ୍ତି ଯିଏକି ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ତାଙ୍କର ସେହି ପବିତ୍ର ରକ୍ତ ଦେଇ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପୀ ଉଦ୍ଧାର ପାଇ ଈଶ୍ୱରଙ୍କ ସନ୍ତାନ ରୂପେ ଗଣିତ ହୁଏ। ଆସନ୍ତୁ ଏହାପରେ ଦେଖିବା ବାଧ୍ୟତା ଓ ଅବାଧ୍ୟତାର ଫଳ କ'ଣ, ଯାହାକି ମୂଷା ସେହି ଇସ୍ରାଏଲ ସନ୍ତାନଗଣର ନୂତନ ବଂଶଧରଙ୍କ ନିକଟରେ ପ୍ରକାଶ କରନ୍ତି, ଯେପରି ସେମାନେ ସେହି ପ୍ରତିଘାତ କିଣା ଦେଶରେ ପ୍ରବେଶ କରି ସେହି ସମସ୍ତ ବିଷୟକୁ ସ୍ମରଣ କରି ତାହା ପାଳନ କରିବା ଦ୍ୱାରା ଆଶୀର୍ବାଦର ଅଧିକାରୀ ହୁଅନ୍ତି। ଦେଖନ୍ତୁ ଚାରି ପର୍ବର ତିନି ଓ ଚାରି ପଦରେ ଏହିପରି ଲେଖା ଅଛି, ବାଲପିଓର ବିଷୟରେ ସଦାପ୍ରଭୁ ଯାହା କଲେ ତାହା ତୁମାନଙ୍କ ଚକ୍ଷୁ ଦେଖିଅଛି, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲପିଓରର ପଶ୍ଚାତଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି। ମାତ୍ର ତୁମେମାନେ ଯେତେ ଲୋକ ସଦାପ୍ରଭୁ ତୁମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲ ତୁମାନଙ୍କର ସେହି ପ୍ରତିଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ। ଏହି ଅଂଶରେ ମୂଷା ବାଧ୍ୟତା ଓ ଅବାଧ୍ୟତାର ଫଳ ସମ୍ପର୍କରେ ସୂଚାଇ ଦିଅନ୍ତି, କାରଣ ମୂଷା ଏଠାରେ ସେହି ସମୟର ଘଟଣାକୁ ଦର୍ଶାନ୍ତି ଯେଉଁ ସମୟରେ କି ବିଲିୟମ ଇସ୍ରାଏଲ ଲୋକମାନଙ୍କ ଉପରେ ଅଭିଶାପ ବର୍ତ୍ତାଇବା ପାଇଁ ମୋୟାବର ରାଜା ବାଲାକର କଥାରେ ସମ୍ମତି ପ୍ରକାଶ କରି ଆସିଥିଲା, ମାତ୍ର ସେ ଇସ୍ରାଏଲ ଉପରେ ଅଭିଶାପ ପରିବର୍ତ୍ତେ ଆଶୀର୍ବାଦ ବର୍ତ୍ତାଇଥିଲା, ଯେହେତୁ ଈଶ୍ୱର ଇସ୍ରାଏଲର ସପକ୍ଷରେ ଥିଲେ। କିନ୍ତୁ ସେ ଅଭିଶାପ ବର୍ତ୍ତାଇ ନ ପାରିବାରୁ ବାଲାକ ସହିତ ଏକ ଚକ୍ରାନ୍ତ କରି ଇସ୍ରାଏଲ ସନ୍ତାନଗଣ ଯେପରି ମୋୟାବୀୟ ଲୋକମାନଙ୍କ ସହିତ ମିଶାମିଶି କରି ସେମାନଙ୍କ ସହିତ ବିବାହ କରି ପାପରେ ପତିତ ହୁଅନ୍ତି, ଏଥିନିମନ୍ତେ ଏକ ଷଡ଼ଯନ୍ତ୍ର କରିଥିଲା, ଯାହାଫଳରେ ଇସ୍ରାଏଲ ସନ୍ତାନଗଣ ମୋୟାବିଆ କନ୍ୟାଗଣ ସହିତ ବିବାହ କରି ଓ ପ୍ରତିମା ପୂଜା କରି ବ୍ୟଭିଚାର ଓ ପ୍ରତିମା ପୂଜା ରୂପକ ପାପରେ ପତିତ ହେଲେ। ଫଳତଃ ଇସ୍ରାଏଲ ସନ୍ତାନଗଣ ପ୍ରତି ଈଶ୍ୱରଙ୍କ କ୍ରୋଧ ବର୍ତ୍ତିଲା ଓ ସେମାନଙ୍କ ପିତୃପୁରୁଷମାନେ ଯେଉଁମାନେ କି ବିଲିୟମର ଚକ୍ରାନ୍ତରେ ପଡ଼ି ପାପ କଲେ ସେମାନେ ସମସ୍ତେ ସେହି ପ୍ରାନ୍ତର ମଧ୍ୟରେ ମଲେ, ମାତ୍ର ଯେଉଁମାନେ ତହିଁରୁ ନିଜକୁ ବଞ୍ଚିତ କରିଥିଲେ ସେମାନେ ରକ୍ଷା ପାଇଲେ, ଯାହାକି ଗଣନା ପୁସ୍ତକ 25 ପର୍ବରେ ଉଲ୍ଲେଖ କରାଯାଇଅଛି। ଓ ଏହି ଘଟଣା ଏହି ନୂତନ ବଂଶଧରମାନଙ୍କ ପ୍ରତି ଏକ ଦୃଷ୍ଟାନ୍ତ ସ୍ୱରୂପ ଥିଲା, ଯାହାକି ମୂଷା ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି, ଓ ଆଜି ଏହା ମଧ୍ୟ ଆମମାନଙ୍କ ଜୀବନ ପ୍ରତି ଦୃଷ୍ଟାନ୍ତ ସ୍ୱରୂପ। ତେବେ ମୂଷା ସେମାନଙ୍କୁ ଏହି ସମସ୍ତ ବିଷୟରେ ଅବଗତ କରାଇଦେବାର କାରଣ ହେଉଛି ଯେ ସେମାନେ ଯେପରି ସେହି କିଣା ଦେଶରେ ପ୍ରବେଶ କରି ବସବାସ କରିବା ସମୟରେ ସେହି ସମସ୍ତ ବ୍ୟଭିଚାର ତଥା ପ୍ରତିମା ପୂଜା ପ୍ରତି ସତର୍କ ରହି ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୁଅନ୍ତି, କିନ୍ତୁ ଯଦି ଅବାଧ୍ୟ ହୁଅନ୍ତି ତାହେଲେ ତହିଁର ପ୍ରତିଫଳ ମଧ୍ୟ ଭୋଗ କରିବେ, ଯାହାକି ଆମେ 5 ପଦରେ ଦେଖିବାକୁ ପାରୁ। କେବଳ ସେତିକି ନୁହେଁ, ଏହି 4 ପର୍ବର 6 ପଦରେ ଲେଖା ଅଛି ଯେ ସେମାନେ ଯେପରି ଈଶ୍ୱରଙ୍କର ବାଧ୍ୟ ହେବା ସଙ୍ଗେ ଅନ୍ୟ ଜାତିମାନଙ୍କ ନିମନ୍ତେ ସାକ୍ଷ୍ୟସ୍ୱରୂପ ହୁଅନ୍ତି, ଏଥିନିମନ୍ତେ ମୂଷା ସେମାନଙ୍କୁ ତାହା ସ୍ମରଣ କରାଇ ସତର୍କ କରାଇ ଦିଅନ୍ତି, କାରଣ ସେମାନଙ୍କର ବାଧ୍ୟତା ଓ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ହିଁ ଅନ୍ୟ ଜାତିମାନଙ୍କ ନିକଟରେ ସାକ୍ଷ୍ୟସ୍ୱରୂପ ହେବାକୁ ଥିଲା, ଯଦ୍ୱାରା ଅନ୍ୟମାନେ ଜାଣିବାକୁ ପାରିବେ ଯେ ଈଶ୍ୱରଙ୍କ ଆଶୀର୍ବାଦ ହିଁ ଇସ୍ରାଏଲ ଜାତିକୁ ମହାନ ଜାତିରେ ପରିଣତ କରିପାରିଛି। ତେଣୁ ସେମାନଙ୍କର ବାଧ୍ୟତା ଓ ବିଶ୍ୱସ୍ତତାର ଜୀବନ କେବଳ ସେମାନଙ୍କ ପ୍ରତି ଆଶୀର୍ବାଦର କାରଣ ନଥିଲା, କିନ୍ତୁ ଏଥିସହିତ ବିଜାତିମାନଙ୍କ ନିକଟରେ ମଧ୍ୟ ସାକ୍ଷୀ ସ୍ୱରୂପ ହେବାକୁ ଥିଲା, ଯଦ୍ୱାରା ସେମାନଙ୍କ ଜୀବନର କାର୍ଯ୍ୟକଳାପ ଦ୍ୱାରା ଓ ସେମାନଙ୍କର ଆଦର୍ଶ ଜୀବନ ଦ୍ୱାରା ଯେପରି ସମଗ୍ର ମାନବ ଜାତି ଈଶ୍ୱରଙ୍କର ପରିଚୟ ପାଆନ୍ତି। କେବଳ ସେତିକି ନୁହେଁ, ଏଥିସହିତ ଈଶ୍ୱର ସେମାନଙ୍କୁ ଏକ ମହାନ ଦାୟିତ୍ୱ ବା ବୋଝ ଦେଇଥିଲେ, ତାହା ହେଉଛି ସେମାନେ ଯେପରି ନିଜ ନିଜର ସନ୍ତାନମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଇ ସେମାନଙ୍କ ନିକଟରେ ସାକ୍ଷ୍ୟସ୍ୱରୂପ ହୁଅନ୍ତି ଓ ସେମାନଙ୍କ ନିକଟରେ ଆଦର୍ଶ ଜୀବନଯାପନ କରନ୍ତି। ଦେଖନ୍ତୁ 4 ପର୍ବର 9 ପଦରେ ଏହିପରି ଲେଖା ଅଛି, କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି ତାହା ତୁମ୍ଭେ ପାଶୁରିଯିବ ଓ ତାହା ଯାବଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ, ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ। ଏଠାରେ ଲକ୍ଷ୍ୟ କରିବେ ଯେ ଈଶ୍ୱର ସେମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେବା ପାଇଁ କହନ୍ତି, ଅର୍ଥାତ୍ ସେମାନେ ନିଜେ ଈଶ୍ୱରଙ୍କର ବାଧ୍ୟ ହେବା ସଙ୍ଗେ ସଙ୍ଗେ ଯେପରି ସେମାନଙ୍କର ସନ୍ତାନମାନଙ୍କୁ ମଧ୍ୟ ସେହି ସମସ୍ତ ବିଷୟରେ ଶିକ୍ଷିତ କରାନ୍ତି। କାରଣ ଇସ୍ରାଏଲ ସନ୍ତାନଗଣ ସେହି କିଣା ଦେଶରେ ପ୍ରବେଶ କରିବା ପୂର୍ବରୁ ମୂଷା ସେମାନଙ୍କୁ ଈଶ୍ୱରଙ୍କର ସମସ୍ତ ବିଧି ଓ ଆଜ୍ଞା ସକଳ ଶିକ୍ଷା ଦେଇଥିଲେ, ଯେପରି ସେମାନେ ସେହି ଦେଶରେ ପ୍ରବେଶ କରି ତାହା ପାଳନ କରି ଈଶ୍ୱରଙ୍କର ବଶୀଭୂତ ହୋଇ ରୁହନ୍ତି ଓ ନିଜର ସନ୍ତାନମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଇ ବଢ଼ାନ୍ତି ଓ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ଦେଖନ୍ତୁ ଏହାପରେ ଏହି 4 ପର୍ବର 12 ପଦରେ ଲେଖା ଅଛି, ତେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମମାନଙ୍କ ପ୍ରତି କଥା କହିଲେ, ତୁମେମାନେ ବାକ୍ୟର ଶବ୍ଦ ଶୁଣିଲ ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମାନେ କେବଳ ଶବ୍ଦ ଶୁଣିଲ। ଅର୍ଥାତ୍ ଯେଉଁ ସମୟରେ ସେହି ହୋରେବ ନିକଟରେ ଈଶ୍ୱର ମୂଷାଙ୍କ ସହିତ କଥା କହିଲେ ଓ ଏହି ସମସ୍ତ ବିଷୟ ଜଣାଇଲେ, ସେତେବେଳେ ଈଶ୍ୱର ଇସ୍ରାଏଲ ସନ୍ତାନଗଣ ସହିତ ମଧ୍ୟ କଥା କହିଥିଲେ, କିନ୍ତୁ ସେମାନେ କୌଣସି ମୂର୍ତ୍ତି ଦେଖିନଥିଲେ ମାତ୍ର କେବଳ ଶବ୍ଦ ଶୁଣିଥିଲେ। କିନ୍ତୁ ଏକଥା ମୂଷା ଏଠାରେ ପ୍ରକାଶ କରିବାର ଅର୍ଥ ସେ ସେମାନଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ ସେମାନେ ଯେପରି ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରି କୌଣସି ମୂର୍ତ୍ତି ପୂଜା ନ କରନ୍ତି କିମ୍ବା ମନୁଷ୍ୟର କାଳ୍ପନିକ ଚିନ୍ତାଧାରା ଅନୁଯାୟୀ ପରିଚାଳିତ ହୋଇ କୌଣସି ମନୁଷ୍ୟର ପଶୁର ପକ୍ଷୀର କି ଜଳଚର ଜନ୍ତୁର କୌଣସି ଖୋଦିତ ପ୍ରତିମା ନିର୍ମାଣ ନ କରନ୍ତି କିମ୍ବା ସୂର୍ଯ୍ୟ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଉର୍ଦ୍ଧଦୃଷ୍ଟି କରି ଭ୍ରାନ୍ତ ହୋଇ ସେମାନଙ୍କୁ ପ୍ରଣାମ ନ କରନ୍ତି ବା ସେମାନଙ୍କର ପୂଜା ନ କରନ୍ତି ଏଥିନିମନ୍ତେ ମୂଷା ତାହା ଘଟିବା ପୂର୍ବରୁ ସ୍ମରଣ କରାଇ ଦିଅନ୍ତି ଯାହାକି ଆପଣ ଏହି ଚାରିପର୍ବର 15-20 ମଧ୍ୟରେ ଦେଖିବାକୁ ପାରିବେ ଏହାପରେ ଚାରିପର୍ବର 24-27 ପଦରେ ମୂଷା ସ୍ପଷ୍ଟ ରୂପେ ଇସ୍ରାଏଲ୍ ଲୋକମାନେ କହନ୍ତି ଯେଉଁମାନେ ଏହିପରି କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରି ତାହାକୁ ଈଶ୍ୱର ବୋଲି ପୂଜା କରନ୍ତି ସେମାନେ ଈଶ୍ୱରଙ୍କର କ୍ରୋଧର ପାତ୍ର ହୋଇ ବିନଷ୍ଟ ହୁଅନ୍ତି ଆଉ ସେ କହନ୍ତି ଯଦି ତୁମେମାନେ ସେହି କିଣା ଦେଶରେ ପ୍ରବେଶ କରି ତହିଁରେ ବସବାସ କରିବା ସମୟରେ ଏହିପରି ଈଶ୍ୱରଙ୍କର ଅବାଧ୍ୟ ହୋଇ ପ୍ରତିମା ପୂଜା କର ତାହେଲେ ତୁମେମାନେ ତହିଁ ମଧ୍ୟରେ ଦୀର୍ଘ ପରମାୟ ପାଇବ ନାହିଁ ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ ଏହାପରେ ଚାରିପର୍ବର 29-30 ପଦରେ ସେ ଏକ ସର୍ତ୍ତ ରଖନ୍ତି ଯଦି ତୁମେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବରେ ଅବଧାନ କରିବ ତାହେଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ କାରଣ 31 ପଦରେ ଏକ ସାନ୍ତ୍ୱନାଜନକ ବାକ୍ୟ ଆମେ ଲକ୍ଷ୍ୟ କରୁ ତାହା ଏହିପରି ଯେହେତୁ ସଦାପ୍ରଭୁ ତୁମ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି ସେ ତୁମକୁ ତ୍ୟାଗ କରିବେ ନାହିଁ କି ତୁମକୁ ବିନଷ୍ଟ କରିବେ ନାହିଁ କିମ୍ବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି ତାହା ବିସ୍ମୃତ ହେବେ ନାହିଁ ଏହାପରେ 32-37 ପଦ ମଧ୍ୟରେ ମୂଷା ଈଶ୍ୱରଙ୍କର ସେହି ପ୍ରେମକୁ ଇସ୍ରାଏଲ୍ର ଏହି ନୂତନ ବଂଶଧରଙ୍କ ନିକଟରେ ପ୍ରକାଶ କରନ୍ତି ଯାହାକି ସେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଆଜ୍ଞାବହତା ନେଇ ନୁହେଁ ମାତ୍ର ତାଙ୍କର ଅସୀମ ପ୍ରେମ ଓ ଅନୁଗ୍ରହ ଲାଗି ସେ ସେମାନଙ୍କୁ ବହନ କରି ଆଣିଥିଲେ ଏହାପରେ 38-49 ପଦରେ ଏହି ଇସ୍ରାଏଲ୍ ସନ୍ତାନଗଣକୁ ସତର୍କ କରାଇ ଦିଅନ୍ତି ଯେପରି ସେମାନେ ଈଶ୍ୱରଙ୍କୁ ଭୁଲି ନ ଯାଆନ୍ତି ବା ତାଙ୍କର ଅବାଧ୍ୟ ହୋଇ ବିରୁଦ୍ଧାଚରଣ ଜୀବନ କାଟି ତାଙ୍କର ଅଭିଶାପର କାରଣ ନ ହୁଅନ୍ତି ମାତ୍ର ଆଶୀର୍ବାଦର କାରଣ ହୁଅନ୍ତି ପ୍ରଭୁ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କର ବାଧ୍ୟ ଓ ବଶୀଭୂତ ହେବା ନିମନ୍ତେ ସାହାଯ୍ୟ କରନ୍ତୁ ପ୍ରିୟ ଶ୍ରୋତାବନ୍ଧୁ ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଏକ ଉପହାର ପ୍ରଦାନ କରାଯିବ ପ୍ରଶ୍ନଟିର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଲେଖିବାକୁ ଭୁଲିବେ ନାହିଁ ଓ ଉତ୍ତରଟି 5 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ ପ୍ରଶ୍ନର ନମ୍ବର ହେଉଛି 279 ପ୍ରଶ୍ନଟି ହେଉଛି ମୂଷାଙ୍କ ପରେ କିଏ ଇସ୍ରାଏଲ୍ର ନେତୃତ୍ୱ ନେଇଥିଲେ ପ୍ରଶ୍ନଟି ଆଉଥରେ କହି ରଖେ ମୂଷାଙ୍କ ପରେ କିଏ ଇସ୍ରାଏଲ୍ର ନେତୃତ୍ୱ ନେଇଥିଲେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ
ପ୍ରିୟ ଶ୍ରୋତା ବନ୍ଧୁ ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ ପୋଷ୍ଟବକ୍ସ ନମ୍ବର 3 ଭୁବନେଶ୍ୱର 751001 ଠିକଣାଟି ଆଉଥରେ ଶୁଣନ୍ତୁ ପଥ ପ୍ରଦର୍ଶିକା ବିଶ୍ୱବାଣୀ ପୋଷ୍ଟବକ୍ସ ନମ୍ବର 3 ଭୁବନେଶ୍ୱର 751001 ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର